ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସାନି ପାନି ସା ରେ ସାନି ସା ରେ ଗା ରେ ସା ରେ ଗା ପ୍ରାୟଶ୍ଚିତ ହୃଦୟର ଆକୁଳ ମିନତି, କୃପା ବହି ଭରି ଦିଅ ତବ ଦିବ୍ୟ ଶାନ୍ତି। ଭଙ୍ଗା ହୃଦୟ ଆଶା ନେଇ ରଖେ ମୋର ମତି, କରୁଣା କର ହେ ନାଥ ଦେଇ ତୁମ ଶକ୍ତି। ମୋ ପ୍ରତିପାଳକ ଯୀଶୁ, ମୋ ପ୍ରତିପାଳକ ଯୀଶୁ, ମୋ ହସ୍ତକୁ ଧରି ସ୍ଥିର ଜଳ ପାଖେ ପାଖେ ନିଅ ହେ କଢ଼ାଇ ଆସିଛି।
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଈଶ୍ୱରଙ୍କ ବାକ୍ୟ ଆଧାରରେ ଆମ ଗୃହ ନିର୍ମାଣ କରିବା। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର କୃପାମୟ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବସୃଷ୍ଟିକର୍ତ୍ତା ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ଆପଣଙ୍କ ସମସ୍ତ ମନୋକାମନା ସେ ପୂର୍ଣ୍ଣ କରନ୍ତୁ। ତାହାଙ୍କ ଆଶିଷ ତାହାଙ୍କ ପ୍ରେମ ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତି ରହୁ। ଏହି ଆଶାରେ ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଈଶ୍ୱରଙ୍କ ବାକ୍ୟ ଆଧାରରେ ଆମ ଗୃହ ନିର୍ମାଣ କରିବା। ପ୍ରିୟ ଶ୍ରୋତା, ଆମେ ସମସ୍ତେ ଏହି ପୃଥିବୀରେ ବାସ କରୁଅଛୁ ଆଉ ବାସ କରିବା ବେଳେ ଆମେ ସମସ୍ତେ ସମାଜ ବା ଗୃହରେ ବାସ କରୁ। ଆମ ସମାଜରେ ଆମ ଘରେ ଆମ ପରିବାର କିପରି ଗଢ଼ିବା ଉଚିତ ତାହା ଆମେ ବେଳେ ବେଳେ ଅବହେଳା କରିଥାଉ। ଚାଲନ୍ତୁ ଆଜି ଆମ୍ଭେମାନେ ପବିତ୍ର ଶାସ୍ତ୍ର ବାଇବଲଠୁ ବାଇବଲ ଆଧାରରେ ଆମ୍ଭମାନଙ୍କ ଗୃହ କିପରି ନିର୍ମାଣ କରିବା ତା ବିଷୟରେ କିଛି ସମୟ ନେଇ ଚିନ୍ତା କରିବା। ଯେପରି ମାଥ୍ୟୁ 15:3 ଲେଖାଯାଇଛି, ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ ତୁମମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କର। ତାଗକୁ କୁହେ, ସେ ଆପଣା ପିତାମାତାକୁ ନିଶ୍ଚୟ ସମାଦାର କରିବ ନାହିଁ। ଏହି ରୂପେ ତୁମେମାନେ ତୁମମାନଙ୍କ ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କ ବାକ୍ୟ ବ୍ୟର୍ଥ କରିଅଛ। ଯେପରି ମୁଁ ଆପଣମାନଙ୍କୁ ଏହା ପୂର୍ବରୁ ବା ପୂର୍ବରେ କହିଥିଲି କି ଆମେ ସମସ୍ତେ ଏକ ସମାଜରେ ବାସ କରୁ। ସମାଜର ରୀତିନୀତି ପରମ୍ପରାଗତ ସବୁ ପାଳନ କରିବାକୁ ପଡ଼ିବ। ଏହା ନୁହେଁ କି ଈଶ୍ୱରଙ୍କ ବାକ୍ୟକୁ ବ୍ୟର୍ଥ କରିବା ଉଚିତ। ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକ ଧର୍ମର ଉପଦେଶ ବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି ବୋଲି ମାଥ୍ୟୁ 15:9 ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ କହିଥିଲେ। ମାର୍କ 7:9 ଯୀଶୁ କହିଲେ, ଯୀଶୁ ସେମାନଙ୍କୁ କହିଲେ, ତୁମେମାନେ ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ୱରଙ୍କ ଆଜ୍ଞା ବେଶ ଆଗ୍ରହ କରୁଅଛ। ସେହିପରି ମାର୍କ 7:13 କୁହେ, ଏହି ରୂପେ ତୁମ୍ଭେମାନେ ସୁପ୍ରଚଳିତ ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କ ବାକ୍ୟ ବ୍ୟର୍ଥ କରୁଅଛ ଓ ସେହି ପ୍ରକାର ଅନେକ କର୍ମ କରୁଅଛ। ଏହି କାରଣରୁ ସାଧୁ ପାଉଲ ଏକ ସତର୍କବାଣୀ ଦେଇ କହନ୍ତି, ସାବଧାନ, କାଲି କେହି ଖ୍ରୀଷ୍ଟଙ୍କ ଶିକ୍ଷାର ଅସଙ୍ଗତ ମନୁଷ୍ୟର ପରମ୍ପରାଗତ ଓ ଜଗତର ପ୍ରାଥମିକ ଶିକ୍ଷା ଅନୁଯାୟୀ ଦର୍ଶନ ବିଦ୍ୟା ଓ ନିରର୍ଥକ ପ୍ରତାରଣା ଦ୍ୱାରା ତୁମମାନଙ୍କୁ ବନ୍ଦୀ କରି ନିଏ। ହଁ ପ୍ରିୟ ଶ୍ରୋତା, ବେଳେ ବେଳେ ପ୍ରାୟ ଅଧିକ ଥର ଆମ୍ଭେ ଈଶ୍ୱରଙ୍କ ଶିକ୍ଷା ଆଉ ମନୁଷ୍ୟମାନଙ୍କ ଶିକ୍ଷା ଉଭୟ ମିଶେଇ ଆମେ ପ୍ରାଥମିକ ଶିକ୍ଷା ଅନୁଯାୟୀ କରିଥାଉ। ଯେବେ ଯେତେବେଳେ କି ପରମେଶ୍ୱର ଯେଉଁ ଶିକ୍ଷା ଦେଇଛନ୍ତି ସେହି ଶିକ୍ଷା ସଠିକ୍ ବୋଲି ଆମେ ଜାଣିଥାଉ, ହେଲେ ହିଁ ଜାଗତିକ ଶିକ୍ଷାରେ ଆମେ ମନ ଦେଇଥାଉ। ତାହେଲେ ସେହି ଶିକ୍ଷା ଗୁଡ଼ାକ କ'ଣ? ଆମ ସିଦ୍ଧାନ୍ତ, ଆମ ଶିକ୍ଷା, ଆମ ନିୟମ ସବୁ ଈଶ୍ୱରଙ୍କ ଆଧାର ଉପରେ ନିର୍ଭର କରେ, ଯାହା ଯିଶାୟ ଭବିଷ୍ୟତ ବକ୍ତା ଯିଶାୟ 8:20 କହେ, ବ୍ୟବସ୍ଥା ଓ ପ୍ରମାଣ ବାକ୍ୟରେ ଅନ୍ୱେଷଣ କର, ଯେବେ ସେମାନେ ଏହି ବାକ୍ୟ ଅନୁସାରେ କଥା ନ କହନ୍ତି ତେବେ ନିଶ୍ଚୟ ସେମାନଙ୍କ ନିମନ୍ତେ ଅରୁଣୋଦୟ ନାହିଁ। ମାନେ ବ୍ୟବସ୍ଥା ଅନୁସାରେ ଯଦି କେହି କହୁନାହିଁ, ଯେ କିଏ ଯେ କହେ ଚୋରି କର ନାହିଁ ଆଉ ସେ ଚୋରି କରେ, ଯେ କହେ ବ୍ୟଭିଚାର କର ନାହିଁ ଆଉ ସେ ବ୍ୟଭିଚାର କରେ, ତାହା ବ୍ୟବସ୍ଥା ମାନିବା ମାନେ ନୁହଁ। ଲୁକ 24:27 କହେ, ପୁଣି ମଶା ଓ ସମସ୍ତ ଭାବବାଦୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଧର୍ମଶାସ୍ତ୍ରରେ ଆପଣା ସମ୍ବନ୍ଧୀୟ କଥା ସେମାନଙ୍କୁ ବୁଝାଇ ଦେଲେ। ପ୍ରିୟ ଶ୍ରୋତା, ସଦାପ୍ରଭୁ ପରମେଶ୍ୱର ସମସ୍ତ ଭାବବାଦୀଙ୍କ ଠାରୁ ଯାହାକି ଆରମ୍ଭ କରୁ ମଶା ଆଉ ଧର୍ମଶାସ୍ତ୍ରରେ ସମସ୍ତ ପ୍ରକାର ଆପଣା ସମ୍ବନ୍ଧୀୟ କଥା ସେମାନଙ୍କୁ ବୁଝାଇ କହିଲେ, ଏହିପରି ଲୁକ 24:27 ଲେଖା ଅଛି। ପ୍ରେରିତ ପାଉଲ କହନ୍ତି 17:11, ଥେସଲୋନିକିରେ ଥିବା ଜିହୁଦୀମାନଙ୍କ ଠାରୁ ଏମାନେ ସୁଶୀଳ ଥିଲେ, ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି ଏସିନ୍ ସମସ୍ତ ସତ୍ୟ କି ନା ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ। କେଡ଼େ ସୁନ୍ଦର ଭାବରେ ଆମେ ପାଉଅଛୁ, ଏହି ମଣ୍ଡଳୀ ଯାହା ଯାହା ଶୁଣିଥିଲେ, ଯାହା ଯାହା ସେମାନେ ପଢ଼ିଥିଲେ, ଏହି ବାକ୍ୟଗୁଡ଼ାକ ସତ୍ୟ ନା ନାହିଁ ତାହା ଜାଣିବା ନିମନ୍ତେ ସେମାନେ ପ୍ରତିଦିନ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଥିଲେ, ଏହିପରି ଆମେ ପାଉଅଛୁ। ଦ୍ୱିତୀୟ ତିମୋଥୀ 3:15-17 କହେ, ପୁଣି ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମେ ବାଲ୍ୟକାଳଠାରୁ ଜ୍ଞାତ ଅଛ। ହଁ, ଆମେ ବେଳେ ବେଳେ ଗର୍ଭରେ କହୁ କି ଆମେ ଖ୍ରୀଷ୍ଟିଆନ୍ସ, ଖ୍ରୀଷ୍ଟିଆନ ହେଲା ମାତ୍ରେ ଏହା ନୁହେଁ କି ଖ୍ରୀଷ୍ଟଙ୍କ କାର୍ଯ୍ୟ ଆପଣ କରୁଛନ୍ତି, ଖ୍ରୀଷ୍ଟିଆନ ହେଲା ମାତ୍ରେ ଏହା ନୁହେଁ କି ଖ୍ରୀଷ୍ଟୀୟ ଆଚରଣରେ ଆପଣ ଚାଲୁଛନ୍ତି। ଆମେ ଗର୍ଭରେ କହୁ, ଯେପରି ସାଧୁ ପାଉଲ କହନ୍ତି, ତାହା ତୁମେ ବାଲ୍ୟକାଳଠାରୁ ଜ୍ଞାତ ଅଛ। ସମସ୍ତ ଶାସ୍ତ୍ର ଈଶ୍ୱରଙ୍କ ନିଷ୍ପସ୍ତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁଯୋଜିତ ହୁଏ, ଲାଗେ ଆକର୍ଷିକ ବା ଆଶ୍ଚର୍ଯ୍ୟ। ପ୍ରିୟ ଶ୍ରୋତା, ଏହି ପ୍ରଭୁଙ୍କ ବାକ୍ୟ ସାଧାରଣ ଭାବରେ ମନୁଷ୍ୟ ପାଖକୁ ଆସିନାହିଁ, ଏହି ସିଦ୍ଧାନ୍ତ ଗୁଡ଼ାକ ମନୁଷ୍ୟର ସିଦ୍ଧାନ୍ତ ନୁହଁ, ଏହି ବ୍ୟବସ୍ଥା ଗୁଡ଼ାକ ମନୁଷ୍ୟର ବ୍ୟବସ୍ଥା ନୁହଁ। ସେହି ସଦାପ୍ରଭୁ ପରମେଶ୍ୱର ଆପଣା ପ୍ରଜା ଇସ୍ରାଏଲମାନଙ୍କୁ ଦେଇଥିଲେ, ଆଉ ସେହି ସିଦ୍ଧାନ୍ତ ବର୍ତ୍ତମାନ ଆମକୁ ମଧ୍ୟ ଲାଗୁ ରହିଅଛି। ମାଥ୍ୟୁ 7:21-23 କୁହେ, ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ଯେପରି ଆପଣମାନଙ୍କୁ ମୁଁ ଏହା ପୂର୍ବରୁ କହିଲି ବା ପୂର୍ବେ କହିଲି କି ଆମେ ଖ୍ରୀଷ୍ଟିଆନ ବୋଲି ଗର୍ବ କରିଥାଉ। ମାତ୍ର ପ୍ରତ୍ୟେକ ଖ୍ରୀଷ୍ଟିଆନ ଯିଏକି ପ୍ରଭୁ ବୋଲି ଡାକନ୍ତି ଏପରି ପ୍ରତ୍ୟେକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ ବୋଲି ମାଥ୍ୟୁ 7:21-23 ଏମାନଙ୍କୁ ପ୍ରକାଶ କରି କହୁଅଛି। ତା ଆଗକୁ ଏହିପରି କହୁଛି, ସେଦିନ ଅନେକ ମୋତେ କହିବେ, ହେ ପ୍ରଭୁ ହେ ପ୍ରଭୁ, ଆମେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ, ପୁଣି ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ, ଆଉ ତୁମ୍ଭ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ। ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମମାନଙ୍କୁ କେବେ ହେଁ ଜାଣିନାହିଁ, ହେ ଅଧର୍ମଚାରୀମାନେ ମୋ ପାଖରୁ ଦୂର ହୁଅ। କେଡ଼େ ସୁନ୍ଦର ଭାବରେ ପବିତ୍ର ଶାସ୍ତ୍ର ଆମମାନଙ୍କୁ ବୁଝେଇ କହୁଅଛି, ପରମ୍ପରାଗତ ରୀତିନୀତି ଜାଗତିକରେ ଆମେ ନିଜକୁ ଡୁବେଇଥାଉ, ଆଉ କହୁ କି ଆମେ ଖ୍ରୀଷ୍ଟିଆନ, ଆଉ ସେହି ଖ୍ରୀଷ୍ଟିଆନମାନଙ୍କୁ ଏହି ଜବାବ ଆଜି ଆମେ ପାଉଛୁ, କ'ଣ ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଆଉ ହେ ପ୍ରଭୁ ଆମେ ଅନେକ ଗୁଡ଼ାକ କାମ କରିଅଛୁ ବୋଲି ନିଜକୁ ଗର୍ଭରେ କହନ୍ତି। ଆଉ ସେତେବେଳେ ଆମ ପ୍ରଭୁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବେ, ମୁଁ ତୁମମାନଙ୍କୁ କେବେ ହେଁ ଜାଣିନାହିଁ, କାରଣ ତୁମ୍ଭେମାନେ ଅଧର୍ମଚାରୀ ଆଉ ପାପ କାମ କରିଅଛ, ଆଉ ଏଥିଯୋଗୁଁ ମୋ ପାଖରୁ ଦୂର ହୁଅ। ଯେପରିକି ହିତୋପଦେଶ 14:13 କହେ, ଆସ୍ୟକାଳରେ ମଧ୍ୟ ମନ ଦୁଃଖ ହୁଏ, ପୁଣି ଆନନ୍ଦର ଶେଷ ସୁଖ। ହିତୋପଦେଶ 16:25 କହେ, ମନୁଷ୍ୟର ଦୃଷ୍ଟିରେ କୌଣସି ପଥ ସରଳ ଦିଶେ, ମାତ୍ର ତୈର ଶେଷର ମୃତ୍ୟୁର ପଥ ଥାଏ। ହଁ, ମନୁଷ୍ୟର ଦୃଷ୍ଟିରେ କୌଣସି ପଥ ସରଳ ଦିଶେ, ମାତ୍ର ସେହି ସରଳ ପଥ ତହିଁରେ ଶେଷରେ ମୃତ୍ୟୁ ପଥରେ ଥାଏ। ଏହିପରି ଆମେ ପାଉଅଛୁ ହିତୋପଦେଶ 16:25। ମାଥ୍ୟୁ 12:29 ଆମେ ପାଉଛୁ, କିନ୍ତୁ ସେମାନଙ୍କୁ ଉତ୍ତର ଦେଲେ, ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଅନ୍ୱେଷଣ କରନ୍ତି, ମାତ୍ର ଭାବବାଦୀ ଜୁନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ। ମାଥ୍ୟୁ 16:3 କହେ, ଆଉ ପ୍ରତ୍ୟେକାଳରେ କହିଥାଅ, ଆଜି ଝଡ଼ ହେବ, କାରଣ ଆକାଶ ଲାଲ ଓ ମେଘୁଆ ହୋଇଅଛି। ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝି ପାରୁଅଛ, କିନ୍ତୁ କାଳର ଲକ୍ଷଣ ସବୁ ବୁଝି ପାରୁନାହଁ। ପ୍ରିୟ ଶ୍ରୋତା, ଯୀଶୁଖ୍ରୀଷ୍ଟ କହୁଛନ୍ତି, ମୁଁ ବହୁ ଶୀଘ୍ର ଆସୁଅଛି, ଆଉ ତାହାଙ୍କ ଆସିବା ପୂର୍ବେ ଅନେକ ଲକ୍ଷଣ ଅନେକ ଘଟଣା ଘଟିବ, ତାହା ଆମେ ଦେଖୁଅଛୁ। ହେଲେ ହିଁ ଆମେ ତାହାଙ୍କ ଆଗମନ ପାଇଁ ନିଜକୁ ପ୍ରସ୍ତୁତ କରୁନାହୁଁ, ଯେହେତୁ ଆମେ ନିଜକୁ ପରମ୍ପରାଗତ ଜଗତର ରୀତିନୀତିରେ ନିଜକୁ ଡୁବେଇ ରଖିଅଛୁ। ଯେପରି ମାଥ୍ୟୁ 24:24 କୁହେ, କାରଣ ଭଣ୍ଡ ଖ୍ରୀଷ୍ଟିଆନ ମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହାମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ କରିବେ। ହଁ, ଦ୍ୱିତୀୟ କରନ୍ତି 11:13-15 କହେ, କାରଣ ଏହିପରି ଲୋକ ଭଣ୍ଡ ପ୍ରେରିତ ଓ ଷଠ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣା କରନ୍ତି, ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୈତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ। ଅତଏବେ ଯଦି ତାହାର ସେବକମାନେ ମଧ୍ୟ ଧାର୍ମିକତାର ସେବକମାନଙ୍କ ବେଶ ଧାରଣା କରନ୍ତି, ତେବେ ତାହା ବଡ଼ ବିଷୟ ନୁହେଁ, ସେମାନଙ୍କ ବେଶ ଶେଷ ଦଶା ସେମାନଙ୍କ କର୍ମ ଅନୁସାରେ ଘଟିବ। ପ୍ରିୟ ଶ୍ରୋତା, ପ୍ରକାଶିତ 13:13-14 କହେ, ସେ ମହାମହା ଆଶ୍ଚର୍ଯ୍ୟ କର୍ମ କରେ, ଏପରିକି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନି ବୃଷ୍ଟି କରାଏ, ଆଉ ସେହି ପଶୁର ସାକ୍ଷାତ ଯେଉଁ ଆଶ୍ଚର୍ଯ୍ୟକର୍ମ କରିବାକୁ ସେ ସକ୍ଷମତା ପ୍ରାପ୍ତ ହୋଇଥିଲା ତଦ୍ୱାରା ସେ ପୃଥିବୀ ନିବାସୀମାନଙ୍କୁ ଭ୍ରାନ୍ତ କରି ଯେଉଁ ପଶୁ ଖଡ଼୍କ ଦ୍ୱାରା ଆହତ ହେଲେ ହେଁ ବଞ୍ଚିଥିଲା ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ ହେବ। ପ୍ରିୟ ଶ୍ରୋତା, ପ୍ରକାଶିତ 16:14 କହେ, ଏମାନେ ଆଶ୍ଚର୍ଯ୍ୟକର୍ମକାରୀ ହୁତାତ୍ମା ହୋଇ ସର୍ବଶକ୍ତିମାନ ଈଶ୍ୱରଙ୍କ ମହାଦିନର ଯୁଦ୍ଧ ନିମନ୍ତେ ସମସ୍ତ ଜଗତର ରାଜାମାନଙ୍କୁ ଏକତ୍ର କରିବା ପାଇଁ ସେମାନଙ୍କ ନିକଟକୁ ବାହାରି ଯାଆନ୍ତି। ପ୍ରିୟ ଶ୍ରୋତା, ଯଦି ଆମେ ସେହି ସତ୍ୟ ଈଶ୍ୱରଙ୍କ ଠାରେ ବିଶ୍ୱାସ କରୁଛୁ, ଏହି ସତର୍କବାଣୀ ଦ୍ୱାରା ଆମେ ନିଜକୁ ସତର୍କ ହେବା ଉଚିତ। ଥେସଲୋନିୟ 2:8-11 କୁହେ, ସେତେବେଳେ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବ, ତାହାକୁ ପ୍ରଭୁ ଯୀଶୁ ଆପଣା ମୁଖର ନିଶ୍ୱାସ ଦ୍ୱାରା ସଂହାର କରିବେ ଓ ଆପଣା ଆଗମନର ପ୍ରକାଶ ଦ୍ୱାରା ବିନାଶ କରିବେ। ଶୟତାନର ଶକ୍ତି ଅନୁସାରେ ସମସ୍ତ ପ୍ରକାର ମିଥ୍ୟା ଶକ୍ତି ଚିହ୍ନ ଓ ଅଭୂତ କର୍ମ ପୁଣି ବିନାଶ ପାତ୍ରମାନଙ୍କ ନିକଟରେ ସମସ୍ତ ପ୍ରକାର ଅଧର୍ମର ଛଳନା ସହକାରେ ସେହି ଅଧର୍ମ ପୁରୁଷର ଆଗମନ ହେବ। କାରଣ ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ସେମାନେ ସତ୍ୟ ପ୍ରତି ଶ୍ରଦ୍ଧାଭାବ ବହି ନାହାନ୍ତି, ଆଉ ଏଥିସକାଶେ ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରନ୍ତି ସେଥିନିମନ୍ତେ ଈଶ୍ୱର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପ୍ରେରଣ କରନ୍ତି। ପ୍ରିୟସତା, ତାହେଲେ ଆମ୍ଭେମାନେ କିପରି ଏହି ଶୈତାନର ଆକ୍ରମଣରୁ ଆମେ ନିଜକୁ ରକ୍ଷା କରିପାରିବା, ଯେହେତୁ ଶୈତାନ ଅନେକ ଆଚର୍ଯ୍ୟ କର୍ମ କରି ମନୁଷ୍ୟକୁ ପ୍ରଭୁଙ୍କ ପଥରୁ ଆଡ଼େଇ ନେବା ପାଇଁ ଚେଷ୍ଟା କରିବ। ଖ୍ରୀଷ୍ଟ ଏକମାତ୍ର ସୁରକ୍ଷା ଢାଲ। ଯଦି ଆମେ ଖ୍ରୀଷ୍ଟଙ୍କ ଠାରେ ନିଜକୁ ସମର୍ପଣ କରିବା, ଖ୍ରୀଷ୍ଟ ହିଁ ଏହି ସମସ୍ୟାରୁ ଆମମାନଙ୍କୁ ଦୂର କରିବ। ଯେପରି ଯିଶାୟ 8:20 ଯିଶାୟ ଭବିଷ୍ୟତ କୁହେ, ସେ ପ୍ରବଳ ରୂପେ ଆଗକୁ ବଢ଼ି ଯୋହୁଦା ପର୍ଯ୍ୟନ୍ତ ଯିବ, ସେ ଉଛୁଳି ଉଠି ବ୍ୟାପି ଯିବ, ସେ କଣ୍ଠ ସରିକି ଉଠିବ, ପୁଣି ହେ ଇମାନୁଏଲ ତାହାର ପକ୍ଷର ବିସ୍ତୃତ ଦ୍ୱାରା ତୁମ୍ଭେ ଦେଶର ପ୍ରସ୍ତ ବ୍ୟାପ୍ତ ହେବ। ସେ ଇମାନୁଏଲ ଯିଏକି ସଦାପ୍ରଭୁ ପରମେଶ୍ୱର ଯୀଶୁଖ୍ରୀଷ୍ଟ, ତାହାଙ୍କ ଦ୍ୱାରା ଆମେ ବିଜୟୀ ହେବା। ମାଥ୍ୟୁ 22:29 କୁହେ, ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମେମାନେ ଧର୍ମଶାସ୍ତ୍ର ପୁଣି ଈଶ୍ୱରଙ୍କ ଶକ୍ତି ମଧ୍ୟ ନ ଜାଣି ଭ୍ରାନ୍ତ ହେଉଅଛ। ହଁ ପ୍ରିୟ ଶ୍ରୋତା, ବେଲେ ବେଲେ ଆମେ ଈଶ୍ୱରଙ୍କ ବାକ୍ୟ ନ ଜାଣି, ଈଶ୍ୱରଙ୍କ ଶକ୍ତି ନ ଜାଣି ଭ୍ରାନ୍ତ ହୋଇଥାଉ। ଯୀଶୁଖ୍ରୀଷ୍ଟ କହନ୍ତି, ତୁମେମାନେ ଧର୍ମଶାସ୍ତ୍ର ପୁଣି ଈଶ୍ୱରଙ୍କ ଶକ୍ତି ନ ମାନି ବେଲେ ବେଲେ ଭ୍ରାନ୍ତ ହୋଇଥାଉ। ଦ୍ୱିତୀୟ ପିତର 1:21 କୁହେ, ଆମ୍ଭେମାନେ ତାହାଙ୍କ ସହିତ ପବିତ୍ର ପର୍ବତରେ ଥିବାବେଳେ ନିଜେ ଆକାଶରୁ ନିର୍ଗତ ଏକ ବାଣୀ ଶୁଣିଲୁ, ଏଥିରେ ଭାବବାଣୀ ଆମମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି। ତୁମ୍ଭେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ୱଳିତ ହେଉଥିବା ପ୍ରଦୀପ ସଦୃଶ୍ୟ ମନେ କରି ରାତି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମ୍ଭମାନଙ୍କ ହୃଦୟରେ ପ୍ରଭାତି ତାରା ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ। ପ୍ରଥମରେ ଏହା ଜ୍ଞାତ ହୁଏ ଯେ ଶାସ୍ତ୍ର କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାରେ ବିଷୟ ନୁହେଁ, କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇନାହିଁ, ମାତ୍ର ଈଶ୍ୱରଙ୍କ ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଲିତ ହୋଇ କଥା କହିଥିଲେ। ପ୍ରିୟସତା, ଈଶ୍ୱରଙ୍କ ବାକ୍ୟ ଜୀବନ ତାହା କାର୍ଯ୍ୟ ସାଧନ କରେ। ଦ୍ୱିତୀୟରେ ଖଡ଼କ ଠାରୁ ତୀକ୍ଷ୍ଣତର ଆଉ ପ୍ରାଣ ଆତ୍ମା ଗ୍ରନ୍ଥି ଓ ମଜାର ବିଚ୍ଛେଦ କରିବାର ଶକ୍ତି ଅଛି ଏବଂ ହୃଦୟର ଚିନ୍ତା ଓ ଭାବର ସ୍ପଷ୍ଟ କରିବାର ଶକ୍ତି ଅଛି। ଯଦି ଆମେ ସେହି ଶକ୍ତିକୁ ପ୍ରାପ୍ତ କରିବା ପାଇଁ ଇଚ୍ଛା କରୁ, ଏକ ଆଧାର ହେଉଛି ଯୀଶୁଖ୍ରୀଷ୍ଟ। ଜାଗତିକ ପରମ୍ପରା, ଜାଗତିକ ରୀତିନୀତି, ଶୈତାନର କଥା ନ ମାନି ଆମେ ଯଦି ତାହାଙ୍କ ବ୍ୟବସ୍ଥା ମାନି, ତାହାଙ୍କ ସିଦ୍ଧାନ୍ତ ମାନି, ଯୀଶୁଖ୍ରୀଷ୍ଟଙ୍କ କଥା ମାନି ଯଦି ଆମେ ଆଗକୁ ଚାଲିବା, ନିଶ୍ଚିତ ଭାବେ ତାହାଙ୍କ ଆଗମନ ପାଇଁ ଆମେ ଅପେକ୍ଷାରେ ଅଛୁ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ନିଜେ ତାହାଙ୍କ ପ୍ରେମମୟ ହସ୍ତରେ ସମର୍ପଣ କରି ବିନୟ ସ୍ୱରୂପେ ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ତୁମ ସେହି ରୀତିନୀତି, ତୁମ ସେହି ବ୍ୟବସ୍ଥା ପାଳନ କରିବା ପାଇଁ, ତୁମ ସେହି ସିଦ୍ଧାନ୍ତ ପାଳନ କରିବା ପାଇଁ, ତୁମ ସେହି ବାକ୍ୟ ଅନୁସାରେ ଯିବା ପାଇଁ, ଭଣ୍ଡ ଖ୍ରୀଷ୍ଟନ ଭଣ୍ଡ ଭାବବାଦୀମାନଙ୍କ କଥା ନ ମାନିବା ପାଇଁ, ଶୈତାନର ହସ୍ତରୁ ନିଜକୁ ଦୂର ହେବା ପାଇଁ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ମାନଙ୍କୁ ପରିଚାଳନା କର। ଶକ୍ତିରେ, ଜ୍ଞାନରେ ଓ ଆଶିଷରେ ଏମାନଙ୍କୁ ଭରାଇ ଦିଅ। ପରିଶେଷେ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ତୁମ ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ହେ ପରମେଶ୍ୱର, ସେତେବେଳେ ଏମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।